ആകാശവാണി. ସମ୍ବାଦ ପଢୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ. ମୁଖ୍ୟ ସମ୍ବାଦ, ଜଳ ଜୀବନ ମିଶନକୁ 2028 ମସିହା ପର୍ଯ୍ୟନ୍ତ ପରିବର୍ତ୍ତିତ କରିବାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ, କେରଳମ୍ ଏବଂ ତାମିଲନାଡ଼ୁର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ଆସନ୍ତାକାଲି ଭିତ୍ତିପ୍ରସ୍ତର ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ, ଖାଉଟିଙ୍କ ବ୍ୟବହାର ପାଇଁ ଦେଶରେ ଭରପୁର ଶକ୍ତି ମହଜୁଦ ଅଛି ସୂଚନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ, ଭୋଟରମାନେ ନିର୍ଭୟରେ ମତଦାନ କରିବା ନେଇ ସୁନିଶ୍ଚିତ କଲେ ଭାରତର ନିର୍ବାଚନ କମିଶନ, ଏବଂ ବାସେଲ୍ଠାରେ ଆଜିଠାରୁ ସ୍ୱିସ୍ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ. ଜଳଜୀବନ ମିଶନକୁ 2028 ମସିହା ଡିସେମ୍ବର ମାସ ପର୍ଯ୍ୟନ୍ତ ପରିବର୍ଦ୍ଧିତ କରିବା ଲାଗି କେନ୍ଦ୍ର କ୍ୟାବିନେଟ୍ ଆଜି ଅନୁମୋଦନ କରିଛି. ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପୁନର୍ଗଠନ ଏବଂ ପୁନର୍ଜାଗରଣ ନେଇ ଜଳଶକ୍ତି ମନ୍ତ୍ରଣାଳୟର ପ୍ରସ୍ତାବ ଅନୁମୋଦିତ ହୋଇଛି. ଜଳଜୀବନ ମିଶନର ପୁନର୍ଗଠନ ନେଇ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ହୋଇଥିବା ଆଲୋଚନାରେ 3.59 ଲକ୍ଷ କୋଟି କେନ୍ଦ୍ରୀୟ ସହାୟତା ସହ 8.69 ଲକ୍ଷ କୋଟି ଟଙ୍କା ଏହି କାର୍ଯ୍ୟକ୍ରମରେ ବିନିଯୋଗ କରାଯିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି. କେନ୍ଦ୍ର ସରକାରଙ୍କ ଦ୍ୱାରା ଏକକ ଜାତୀୟ ଡିଜିଟାଲ ଫ୍ରେମୱାର୍କ ସୁଜଳମ୍ ଭାରତ ଆରମ୍ଭ କରାଯାଇ ପ୍ରତ୍ୟେକ ଗ୍ରାମକୁ ସୁଜଳ ଗାଁ ସର୍ଭିସ ଏରିଆ ଆଇଡି ଦିଆଯିବ. ଏହାଦ୍ୱାରା ସମ୍ପୂର୍ଣ୍ଣ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଡିଜିଟାଇଜେସନ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯାଇପାରିବ.
इस जल जीवन मिशन का 2.0 वर्जन अप्रूव हुआ. 1.0 वर्जन इतना महत्वपूर्ण, महत्वाकांक्षी, इतना बड़ा प्रोजेक्ट था. करीब 13 करोड़ परिवारों तक पहुंचा नल से जल. अब इन सारे प्रोजेक्ट्स की ऑपरेशन एंड मेंटेनेंस, वाटर सोर्स, सोसाइटी को जितनी डिफरेंट जो कमिटीज बनी है, विलेज की कमिटी, ग्राम सभा की कमिटी, पंचायत की कमिटी, इन सबको इन्वॉल्व करना, फिर जहां पे पॉपुलेशन बढ़ रही है वहां पे नए सोर्सेज निकालना, एक तरीके से अब इसको सस्टेनेबल बनाने का टाइम आया. शुरू में टेक ऑफ करना, कवरेज लाना, अब है इसको सस्टेनेबल बनाना.
କେନ୍ଦ୍ର କ୍ୟାବିନେଟ୍ରେ ମଧ୍ୟ ତାମିଲନାଡୁର ମଦୁରାଇ ବିମାନ ବନ୍ଦରକୁ ଆନ୍ତର୍ଜାତିକ ବିମାନ ବନ୍ଦର ଘୋଷଣା କରାଯିବା ପ୍ରସ୍ତାବ ଅନୁମୋଦିତ ହୋଇଛି. ମନ୍ଦିର ନଗରୀ ମଦୁରାଇଠାରେ ମଦୁରାଇ ବିମାନ ବନ୍ଦର ରହିଛି, ଯାହାକି ରାଜ୍ୟର ସର୍ବପୁରାତନ ବିମାନ ବନ୍ଦର. ଏହା ଦକ୍ଷିଣ ତାମିଲନାଡୁ ପାଇଁ ଗେଟ୍ୱେ ସଦୃଶ. ଏହା ପର୍ଯ୍ୟଟନ ଏବଂ ତୀର୍ଥଯାତ୍ରୀମାନଙ୍କ ଯାତ୍ରା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ. ମଦୁରାଇ ବିମାନ ବନ୍ଦରକୁ ଆନ୍ତର୍ଜାତିକ ବିମାନ ବନ୍ଦରର ମାନ୍ୟତା ପ୍ରଦାନ ଦ୍ୱାରା ସେହି ଅଞ୍ଚଳର ଆଞ୍ଚଳିକ ଯୋଗାଯୋଗ ବ୍ୟବସ୍ଥା, ବାଣିଜ୍ୟ କାରବାର ଏବଂ ଅର୍ଥନୈତିକ ବିକାଶ ତ୍ୱରାନ୍ୱିତ ହୋଇପାରିବ. ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଦିଲ୍ଲୀ ମୁମ୍ବାଇ ଏକ୍ସପ୍ରେସ୍ ହାଇୱେର ଦିଲ୍ଲୀ ଫରିଦାବାଦ ବଲ୍ଲଭଗଡ଼ ସୋନାସପୁରରୁ ଜେୱାର ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ପର୍ଯ୍ୟନ୍ତ ଗ୍ରୀନ୍ଫିଲ୍ଡ ସଂଯୋଗୀକରଣ ନିର୍ମାଣ କାର୍ଯ୍ୟ ନିମନ୍ତେ ସଂଶୋଧିତ ସମୁଦାୟ 3,630 କୋଟି 77 ଲକ୍ଷ ଟଙ୍କା ଅର୍ଥ ଅନୁମୋଦିତ ହୋଇଛି.
जेवर एयरपोर्ट की कनेक्टिविटी उत्तर प्रदेश से भी, हरियाणा से भी और दिल्ली से भी. इस कनेक्टिविटी को आप स्टडी करें अगर, तो एक तो यमुना एक्सप्रेसवे के साथ इसकी कनेक्टिविटी हो गई, दूसरा जो मुंबई दिल्ली एक्सप्रेसवे है इसके साथ कनेक्टिविटी, और दिल्ली के एरियाज के साथ इसकी डायरेक्ट कनेक्टिविटी.
କ୍ୟାବିନେଟ୍ରେ ଜାତୀୟ ରାଜପଥ 752D ଅନ୍ତର୍ଗତ ବଦନାୱାର ପେଥୱାଡ଼ ଥାଣ୍ଡଲା ତିମରୱାନୀ ସେକ୍ସନକୁ 4 ଲେନ୍ ବିଶିଷ୍ଟ କରିଡର ବିକାଶ ନିମନ୍ତେ ଅନୁମୋଦନ କରାଯାଇଛି. 80.45 କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି କରିଡର ନିର୍ମାଣ ନିମନ୍ତେ ସମୁଦାୟ 3,839 କୋଟି 42 ଲକ୍ଷ ଟଙ୍କା ବ୍ୟୟ କରାଯିବ. ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ରେ ରେଳ ମନ୍ତ୍ରଣାଳୟର 4,474 କୋଟି ଟଙ୍କା ମୂଲ୍ୟର 2 ପ୍ରକଳ୍ପ ଅନୁମୋଦିତ ହୋଇଛି. ଏହି ପ୍ରକଳ୍ପ ମଧ୍ୟରେ ସୈନ୍ଥିଆ ପାକୁର ଚତୁର୍ଥ ଲାଇନ୍ ଏବଂ ସାନ୍ତ୍ରାଗଛି ଖଡ଼ଗପୁର ଚତୁର୍ଥ ଲାଇନ୍ ରହିଛି. ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି କହିଛନ୍ତି, ଆସନ୍ତାକାଲି କେରଳମ୍ର ଏର୍ଣ୍ଣାକୁଲମ୍ ଏବଂ ତାମିଲନାଡୁର ତିରୁଚିରାପଲ୍ଲୀଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ. ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ସେ କେରଳମ୍ଠାରେ ଅଖିଳ କେରଳ ଧୀବର ସଭାର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବେ. ଏହି ସଭା ମତ୍ସ୍ୟଜୀବୀଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିଥାଏ. ରାଜ୍ୟର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ସେ ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ବୋଲି ଜଣାଇଛନ୍ତି. ଏହି ପ୍ରକଳ୍ପଗୁଡ଼ିକ ମଧ୍ୟ ମଧ୍ୟରେ ଶକ୍ତି, ରାଜପଥ, ଗ୍ରାମୀଣ ଭିତ୍ତିଭୂମି, ରେଳ ଏବଂ ଅନ୍ୟାନ୍ୟ କ୍ଷେତ୍ର ରହିଛି। ଏର୍ଣ୍ଣାକୁଲମରେ ସେ ଏନ୍ଡିଏ ରାଲିରେ ମଧ୍ୟ ଅପରାହ୍ନରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ତାମିଲନାଡୁର ତିରୁଚିରାପଲ୍ଲୀଠାରେ ମଧ୍ୟ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ସଡ଼କ ଏବଂ ରେଳ ସଂକ୍ରାନ୍ତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ମୁଁ ନିଖିଲ କହୁଛି। କମ୍ରେଡ୍ ଶୁକ୍ରୁ, ଶିଲା, ଚନ୍ଦ୍ରାଲୁକୁ ମୋର ପରାମର୍ଶ, ସଶସ୍ତ୍ର ବିପ୍ଳବ ଛାଡ଼ି ଦେଶର ସମ୍ବିଧାନ ଅନୁସାରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସନ୍ତୁ। ପିବି କମ୍ରେଡ୍ ଦେବଜୀ, ସଂଗ୍ରାମ ଦାଦା ଆତ୍ମସମର୍ପଣ କରିବା ପରେ ସିଆର୍ବି କ୍ଷେତ୍ରରେ ଶିଶି ନେତୃତ୍ୱ ଶେଷ ହୋଇଯାଇଛି। ଆମ ଓଡ଼ିଶାର ପଶ୍ଚିମ ବ୍ୟୁରୋ ସଚିବ ବିକାଶ, ବିବିଏମ୍ର ସମସ୍ତ ସାଥୀ ଆତ୍ମସମର୍ପଣ କରିବା ପରେ ରାଜ୍ୟରେ ପୁରା ନେତୃତ୍ୱ ଓ ଡିଭିଜନ୍ ଖାଲି ହୋଇସାରିଲାଣି। ଅନ୍ୟ ରାଜ୍ୟମାନଙ୍କର ମଧ୍ୟ ଏହି ସମାନ ସ୍ଥିତି। କେବଳ ତୁମେମାନେ କିଛି ସାଥୀ ବାକି ଅଛ। ଆଜିର ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ ସମ୍ଭବ ନୁହେଁ ନାହିଁ। ତେଣୁ କମ୍ରେଡ୍ ଶୁକ୍ରୁ, ଶିଲା, ଚନ୍ଦ୍ରାଲୁକୁ ମୋର ବିଶେଷ ଅନୁରୋଧ, ଆଗପଚ ନ ହୋଇ ଓ ଆଉ ଲେଟ୍ ନ କରି ସଶସ୍ତ୍ର ବିପ୍ଳବ ଛାଡ଼ି ଆତ୍ମସମର୍ପଣ କରନ୍ତୁ। ଓଡ଼ିଶା ସରକାର ଓ ପୁଲିସ ସବୁ ପ୍ରକାର ସହଯୋଗ କରିବ। ତୁମମାନଙ୍କର ସୁରକ୍ଷାର ଗ୍ୟାରେଣ୍ଟି ମୁଁ ଦେଉଛି, ମୋ ଉପରେ ବିଶ୍ୱାସ ରଖନ୍ତୁ। ନିର୍ଭୟରେ ମୋର ଏହି ମୋବାଇଲ ନମ୍ବର 9437643839ରେ ସମ୍ପର୍କ କଲେ ମୁଁ ଯାଇ ତୁମମାନଙ୍କୁ ଶୀଘ୍ର ନେଇ ଆସିବି। ଆପଣଙ୍କର ଅପେକ୍ଷାରେ କମ୍ରେଡ୍ ନିଖିଲ, ପୂର୍ବ ସବ୍ ଜୋନାଲ ବ୍ୟୁରୋ ସଚିବ।
ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଜି କହିଛନ୍ତି ଭାରତରେ ଖାଉଟିମାନଙ୍କ ବ୍ୟବହାର ପାଇଁ ଭରପୁର ଶକ୍ତି ରହିଛି, ତେଣୁ ଏଥିନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପୁରୀ ସୁନିଶ୍ଚିତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ବିଭିନ୍ନ ଉତ୍ସ ଏବଂ ପଥ ଦେଇ ଭାରତକୁ ଶକ୍ତି ଆମଦାନୀ ଜାରି ରହିଛି ବୋଲି ସେ କହିଛନ୍ତି। ସେ କହିଛନ୍ତି ଘରୋଇ ହିତାଧିକାରୀମାନଙ୍କ ନିମନ୍ତେ କେନ୍ଦ୍ର ସରକାର ସିଏନ୍ଜି ଏବଂ ପିଏନ୍ଜିର 100% ଯୋଗାଣକୁ ସୁନିଶ୍ଚିତ କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ଅନ୍ୟାନ୍ୟ ଶିଳ୍ପଗୁଡ଼ିକ ଶକ୍ତି ଯୋଗାଣର 70-80% ପାଇପାରିବେ। ଦେଶର ଘରୋଇ ହିତାଧିକାରୀମାନଙ୍କୁ ନିରନ୍ତର ଏବଂ ସୁଲଭ ଦରରେ ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ଥିବା ସେ କହିଛନ୍ତି। ଭାରତୀୟ ତୈଳ ନିଗମ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ଏବଂ ଭାରତ ପେଟ୍ରୋଲିୟମ ପକ୍ଷରୁ କୁହାଯାଉଛି ଘରୋଇ ହିତାଧିକାରୀମାନଙ୍କ ନିମନ୍ତେ ଏଲ୍ପିଜି ଉତ୍ପାଦନ ଏବଂ ଏହାର ଉପଲବ୍ଧତା ବୃଦ୍ଧି କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି। ସେହିପରି ଅତ୍ୟାବଶ୍ୟକୀୟ ଅଣଘରୋଇ କ୍ଷେତ୍ର, ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନ ପାଇଁ ମଧ୍ୟ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ତୈଳ କମ୍ପାନୀ ପକ୍ଷରୁ କୁହାଯାଇଛି ଅଣଘରୋଇ କ୍ଷେତ୍ରଗୁଡ଼ିକରୁ ଏ ନେଇ ହୋଇଥିବା ଅନୁରୋଧର ତୈଳ ବିପଣନ କମ୍ପାନୀଗୁଡ଼ିକର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଦ୍ୱାରା ଗଠିତ କମିଟି ଦ୍ୱାରା ସମୀକ୍ଷା କରାଯିବ। ଏହି କ୍ଷେତ୍ରରେ ରହିଥିବା ସମସ୍ତ ସମସ୍ୟା ଏବଂ ଆବଶ୍ୟକତା ସମ୍ପର୍କରେ କମିଟିକୁ ଇମେଲ ମାଧ୍ୟମରେ ଅବଗତ କରିବା ପାଇଁ କୁହାଯାଇଛି। ଭୋଟରମାନଙ୍କ ପ୍ରତି କୌଣସି ଭୟ ପ୍ରଦର୍ଶନକୁ ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ସହ୍ୟ କରାଯିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିଶନର ସ୍ପଷ୍ଟ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନରେ ସମସ୍ତ ଭୋଟର ଯେପରି ଭୋଟ ପ୍ରକ୍ରିୟାରେ ଭାଗ ନେଇପାରିବେ ତାହା ସୁନିଶ୍ଚିତ କରାଯିବ। ସେଠାରେ କୌଣସି ହିଂସାକାଣ୍ଡ ଏବଂ ଭୟ ପ୍ରଦର୍ଶନକୁ ସହ୍ୟ କରାଯିବ ନାହିଁ। ଦୁଇ ଦିନ ଧରି ସମସ୍ତ ଭୋଟର କେନ୍ଦ୍ର ପ୍ରସ୍ତୁତିର ସମୀକ୍ଷା ବୈଠକ ପରେ କୋଲକାତାଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କୁମାର କହିଛନ୍ତି ଭୋଟରମାନେ ଯେପରି ନିର୍ଭୟରେ ଭୋଟଦାନ କରିପାରିବେ ସେଥିନିମନ୍ତେ କଡ଼ାକଡ଼ି ଭାବେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଭୋଟରମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଗ୍ରହଣ ପ୍ରକ୍ରିୟାରେ ସାମିଲ ହେବା ଲାଗି ନିବେଦନ କରିଛନ୍ତି। ବାସେଲ୍ଠାରେ ସ୍ୱିସ୍ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆଜି ଆରମ୍ଭ ହୋଇଛି। ଭାରତର ବ୍ୟାଡମିଣ୍ଟନ ଖେଳାଳି କିଦାମ୍ବି ଶ୍ରୀକାନ୍ତ ଏବଂ ଉନ୍ନତି ହୁଦ୍ଦା ଭାରତ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟର ନେତୃତ୍ୱ ନେବେ। ଦୁଇଥର ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ସ୍ୱିସ୍ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଏଥର ଭାଗ ନେଉନାହାନ୍ତି। ପୁରୁଷ ବ୍ୟାଡମିଣ୍ଟନ ସିଙ୍ଗଲ୍ସ ପ୍ରତିଯୋଗିତାରେ କେ ଶ୍ରୀକାନ୍ତ ଆସନ୍ତାକାଲି ହଂକଂର ଜାସନ୍ ଗୁନାୱାଙ୍କୁ ଭେଟିବେ। ସେହିପରି ପୁରୁଷ ଡବଲ୍ସରେ ବିଶ୍ୱର ଚତୁର୍ଥ ନମ୍ବର ଖେଳାଳି ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଟ୍ଟି ସିଙ୍ଗାପୁରର ଏଙ୍କିଟ୍ ୱସ୍ଲେକୋ ଏବଂ ଜୁନୁସୁକେ କୁବେଙ୍କୁ ଭେଟିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଜଳଜୀବନ ମିଶନକୁ 2028 ପର୍ଯ୍ୟନ୍ତ ପରିବର୍ଦ୍ଧିତ କରିବାକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। କେରଳମ୍ ଏବଂ ତାମିଲନାଡୁର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ଆସନ୍ତାକାଲି ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଖାଉଟିଙ୍କ ବ୍ୟବହାର ପାଇଁ ଦେଶରେ ଭରପୁର ଶକ୍ତି ମହଜୁଦ ଅଛି, ସୂଚନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ। ଭୋଟରମାନେ ନିର୍ଭୟରେ ମତଦାନ କରିବା ନେଇ ସୁନିଶ୍ଚିତ କଲେ ଭାରତର ନିର୍ବାଚନ କମିଶନ। ଏବଂ ବାସେଲଠାରେ ଆଜିଠାରୁ ସ୍ୱିସ୍ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ। ସମ୍ବାଦ ଶେଷ ହେଲା।